ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాదం. ୟୁକ୍ରେନ୍ ଯୁଦ୍ଧ ସମେତ ବିଶ୍ୱବ୍ୟାପୀ ଦେଖାଦେଇଥିବା ଅମାନବିକ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ଭାରତ ଜର୍ମାନୀ. ପୂର୍ବ ଲଦାଖର ଡେପ୍ସାଙ୍ଗ ଓ ଡେମ୍ଚକ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କଲେ ଭାରତ ଓ ଚୀନ୍. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣସୀମାକୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର. ବିଚାର ବିଭାଗ ସମେତ ଅନ୍ୟାନ୍ୟ କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କର ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ଏବଂ ସାଇବର କ୍ଷେତ୍ରରେ ଏକ ସୁରକ୍ଷିତ ଓ ନିରନ୍ତର ସହଯୋଗ ଲାଗି ଭାରତ ଓ ଇଟାଲୀ ସହମତ. ୟୁକ୍ରେନ୍ ଯୁଦ୍ଧ ସମେତ ବିଶ୍ୱବ୍ୟାପୀ ଦେଖାଦେଇଥିବା ଅମାନବିକ ଘଟଣାକୁ ନେଇ ଉଭୟ ଭାରତ ଓ ଜର୍ମାନୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି. ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ 7ମ ଭାରତ ଜର୍ମାନୀ ପରାମର୍ଶ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ଗସ୍ତରେ ଆସିଥିବା ଜର୍ମାନୀ ଚାନ୍ସେଲର ଓଲାଫ୍ ସୋଲ୍ଜ ଏକ ମିଳିତ ବିବୃତ୍ତିରେ ଏହା କହିଛନ୍ତି। ଆନ୍ତର୍ଜାତିକ ନିୟମ ଅନୁଯାୟୀ ବିଶ୍ୱରେ ନିରନ୍ତର ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଚେଷ୍ଟା ଜାରି ରଖିବାକୁ ଉଭୟ ନେତା ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ୟୁକ୍ରେନ୍ ଯୁଦ୍ଧ ଦ୍ୱାରା ବିଶ୍ୱବ୍ୟାପୀ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି ବୋଲି ଉଭୟ ନେତା ସହମତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରର ଧମକକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ମିଳିତ ବିବୃତ୍ତିରେ ଉଭୟ ନେତା ସନ୍ତାସବାଦ ଓ ଉଗ୍ରବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହିତ ଏହା ବିରୁଦ୍ଧରେ ମିଳିତ ପ୍ରୟାସ କରିବାକୁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ନେତା ନିଜର ଆଗ୍ରହ ପ୍ରକାଶ କରିଥିବାବେଳେ ଗତବର୍ଷ ଅକ୍ଟୋବର 7 ତାରିଖରେ ପାଲେଷ୍ଟାଇନ୍ର ହମାସ ଦ୍ୱାରା ହୋଇଥିବା ସନ୍ତାସବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏହାଦ୍ୱାରା ଅନେକ ସାଧାରଣ ନାଗରିକଙ୍କର ଜୀବନହାନୀ ହେବା ସହିତ ଗାଜାରେ ମାନବୀୟ ଦୁର୍ଦ୍ଦଶା ଲାଗି ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେଠାରେ ତୁରନ୍ତ ଯୁଦ୍ଧ ବିରତି ସହ ସମସ୍ତ ପଣବନ୍ଦୀକୁ ମୁକ୍ତ କରିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳର ସମୃଦ୍ଧି ଓ ସୁରକ୍ଷା ସହିତ ବିଭିନ୍ନ ବୈଶ୍ୱିକ ଆହ୍ୱାନ ମୁକାବିଲା ଉପରେ ମଧ୍ୟ ଭାରତ ଓ ଜର୍ମାନୀ ଏହି ମିଳିତ ବିବୃତ୍ତିରେ ଗୁରୁତ୍ୱାରୋପ କରିଛନ୍ତି। ଭାରତ ଓ ଚୀନ୍ ପୂର୍ବ ଲଦାଖର ଡେପ୍ସାଙ୍ଗ ଓ ଡେମ୍ଚକ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରାୟ 4.5 ବର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏଥିସହିତ ଚଳିତ ମାସ ଶେଷ ସୁଦ୍ଧା ସୀମା ନିକଟରେ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ନିକଟ ଅତୀତରେ ପୂର୍ବ ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଭାରତ ଓ ଚୀନ୍ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି 2020 ଏପ୍ରିଲ୍ ମାସରୁ ଦୁଇ ଦେଶ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ଉପୁଜିଥିବା ବିବାଦ ତଥା ଉତ୍ତେଜନା ଏହି ରାଜିନାମା ଦ୍ୱାରା ପ୍ରଶମିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣସୀମାକୁ କେନ୍ଦ୍ର ସରକାର 20 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ପରିମାଣ 10 ଲକ୍ଷ ଟଙ୍କା ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-25 ଆର୍ଥିକ ବର୍ଷ ଲାଗି ସଂସଦରେ ଗତ ଜୁଲାଇ 23 ତାରିଖରେ ବଜେଟ୍ ଉପସ୍ଥାପନ କରିବା ସମୟରେ ଏହି ସୂଚନା ଦେଇଥିଲେ। ସରକାର ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ଉଦ୍ୟୋଗୀମାନେ ବିଶେଷ ଲାଭବାନ ହେବା ସହିତ ସେମାନଙ୍କର ଅଭିବୃଦ୍ଧି ଓ ସମ୍ପ୍ରସାରଣ ସୁଗମ ହୋଇପାରିବ। ଏକ ସୁଦୃଢ଼ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋହାହିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ଜାରି ବିଜ୍ଞପ୍ତି ଅନୁଯାୟୀ ତରୁଣ ପ୍ଲସ୍ର ନୂଆ ବର୍ଗରେ 10 ଲକ୍ଷ ଟଙ୍କାରୁ ଅଧିକ ଏବଂ  20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇପାରିବ। ତରୁଣ ବର୍ଗ ଅଧୀନରେ ପୂର୍ବ ଋଣକୁ ସଫଳତାର ସହ ପରିଶୋଧ କରିଥିବା ଉଦ୍ୟୋଗୀମାନଙ୍କ ଲାଗି ଏହା ଉପଲବ୍ଧ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ବିଚାର ବିଭାଗ ସମେତ ଅନ୍ୟାନ୍ୟ କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କର ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ଆକାଶବାଣୀ ସମ୍ବାଦ ବିଭାଗ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହା କହିଛନ୍ତି। ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ବହୁଳ ପ୍ରତିନିଧିତ୍ୱ ଦ୍ୱାରା ବିବିଧ ଦୃଷ୍ଟିକୋଣରୁ ବିଚାର କରି ନିଷ୍ପତ୍ତି ନେବା ପ୍ରକ୍ରିୟା ଅଧିକ ସଶକ୍ତ ହୋଇପାରିବ। ଦେଶବ୍ୟାପୀ ଜିଲ୍ଲାସ୍ତରରେ ବିଚାର ବିଭାଗ ପରୀକ୍ଷା ମାଧ୍ୟମରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ 50%ରୁ ଉର୍ଦ୍ଧ ମହିଳା ସଫଳ ହେଉଛନ୍ତି। ଏହାଦ୍ୱାରା ଭବିଷ୍ୟତରେ ବିଚାର ବିଭାଗର ଉଚ୍ଚ ପଦବୀରେ ମହିଳାମାନଙ୍କର ପ୍ରବେଶ ଲାଗି ପଥ ପରିଷ୍କାର ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତିଙ୍କର ଏହି ସାକ୍ଷାତକାର ଗତକାଲି ଆକାଶବାଣୀରେ ପ୍ରସାରିତ ହୋଇଛି। ଏହା ୟୁଟ୍ୟୁବ୍ ଚ୍ୟାନେଲ୍ ଏୟାର ନ୍ୟୁଜ୍ ଅଫିସିଆଲ୍ ଏବଂ newsonair.gov.in ୱେବ୍ସାଇଟ୍ ସମେତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବର କ୍ଷେତ୍ରରେ ଏକ ସୁରକ୍ଷିତ ଓ ନିରନ୍ତର ସହଯୋଗ ବୃଦ୍ଧି ଲାଗି ଉଭୟ ଭାରତ ଓ ଇଟାଲୀ ସମ୍ମତି ପ୍ରଦାନ କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ସାଇବର ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଏହି ମତ ପ୍ରକାଶ ପାଇଛି। ଉଭୟ ଦେଶ ସାଇବର କ୍ଷେତ୍ରରେ କ୍ଷମତା ବୃଦ୍ଧି ଏବଂ ସ୍ପର୍ଶକାତର ସୂଚନାର ସୁରକ୍ଷା ସମେତ ବିଭିନ୍ନ ଆହ୍ୱାନର ସଫଳ ମୁକାବିଲା ଦିଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାଇବର କୂଟନୀତି ବିଭାଗର ଯୁଗ୍ମ ସଚିବ ଅମିତ ଶୁକ୍ଳା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାଇବର କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ହୋଇଥିବା ନିଷ୍ପତ୍ତି ପରେ ଏ ଦିଗରେ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପକୁ ଏହି ବୈଠକରେ ସମୀକ୍ଷା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀରେ ତାଙ୍କର ଜର୍ମାନୀ ପ୍ରତିପକ୍ଷ ଆନ୍ନାଲେନା ବେର୍ବକ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟାର ସମାଧାନ ଉପରେ ସେମାନେ ଗୁରୁତ୍ୱ ଦେଇ ଆଲୋଚନା କରିଛନ୍ତି। ଭାରତ ଜର୍ମାନୀ ରଣନୀତିକ ଭାଗିଦାରୀକୁ 25 ବର୍ଷ ପୂରିଛି ବୋଲି ସେ କହିଛନ୍ତି। ଏତଦ୍ବ୍ୟତୀତ ଡକ୍ଟର ଜୟଶଙ୍କର ଜର୍ମାନୀର ଭାଇସ୍ ଚାନ୍ସେଲର ତଥା ଅର୍ଥନୀତି ବ୍ୟାପାର ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରବର୍ଟ ହାବେକ୍ଙ୍କ ସହିତ ମଧ୍ୟ ବିଭିନ୍ନ ଅର୍ଥନୈତିକ ରଣନୀତିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି ବୋଲି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ 1609 ମନୋନୟନପତ୍ର ଦାଖଲ ହୋଇଛି। ଗତକାଲି ଏହି ପର୍ଯ୍ୟାୟ ଲାଗି ମନୋନୟନପତ୍ର ଦାଖଲର ଶେଷ ଦିବସ ଥିଲା। ଆସନ୍ତା 28 ତାରିଖ ଦିନ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ 30 ତାରିଖ ହେଉଛି ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିବସ। ବରକଠା ବିଧାନସଭା ଆସନ ଲାଗି ସର୍ବାଧିକ 70 ମନୋନୟନପତ୍ର ଦାଖଲ କରାଯାଇଛି। ଆସନ୍ତା ମାସ 13 ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ 43 ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ଦୁଇ ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର 20 ତାରିଖ ଦିନ ବାକି ଆସନ ଲାଗି ମତଦାନ କରାଯିବ। ଇତିମଧ୍ୟରେ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗତକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଇ 51 କୋଟିରୁ ଉର୍ଦ୍ଧ୍ୱ ନଗଦ ଅର୍ଥ ସହିତ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଏତଦ୍ବ୍ୟତୀତ ଆଦର୍ଶ ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ 16 ଏଫ୍ଆଇଆର୍ ଦାଖଲ ହୋଇଥିବା ଜଣାଯାଇଛି। କେରଳର ୱାୟନାଡ୍ ସଂସଦୀୟ ଆସନ ସମେତ ବିଭିନ୍ନ ରାଜ୍ୟର 47 ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଗତକାଲି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର 9 ବିଧାନସଭା ଆସନ, ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାର ଓ ପଞ୍ଜାବର 4 ଲେଖାଏଁ, କର୍ଣ୍ଣାଟକର 3, କେରଳ, ମଧ୍ୟପ୍ରଦେଶ ଓ ସିକିମ୍ର 2 ଲେଖାଏଁ ଏବଂ ଛତିଶଗଡ଼, ଗୁଜରାଟ ଓ ମେଘାଳୟ ବିଧାନସଭାର 1 ଲେଖାଏଁ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତା ମାସ 13 ତାରିଖ ଦିନ ମତଦାନ କରାଯିବ। ସେହିଦିନ ୱାୟନାଡ୍ ସଂସଦୀୟ କ୍ଷେତ୍ର ଲାଗି ମଧ୍ୟ ଭୋଟ୍ ଗ୍ରହଣ ହେବ। ଏହାଛଡ଼ା ଆସନ୍ତା ମାସ 20 ତାରିଖ ଦିନ ମହାରାଷ୍ଟ୍ରର ନାନ୍ଦେଡ୍ ଲୋକସଭା ଆସନ ଏବଂ ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ଉପନିର୍ବାଚନର ଭୋଟ୍ ଗଣତି ନଭେମ୍ବର 23 ତାରିଖରେ କରାଯିବ। ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରୋହିଣୀ ଗଡ଼ବୋଲେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ନବସୃଜନତା ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ଲାଗି ପ୍ରଶଂସା କରିବା ସହିତ ଏହା ଆଗାମୀ ପିଢ଼ିକୁ ପ୍ରେରଣା ଓ ମାର୍ଗଦର୍ଶନ କରିବ ବୋଲି ଶ୍ରୀ ମୋଦି ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। କ୍ରିକେଟ୍ ପୁଣେରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଆଜି ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଗତକାଲିର ସ୍କୋର 5 ବିନିମୟରେ 158 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଗତକାଲି ଖେଳ ଶେଷ ବେଳକୁ ଗ୍ଲେନ୍ ଫିଲିପ୍ସ 9 ରନ୍ ଏବଂ ଟମ୍ ବ୍ଲଣ୍ଡେଲ 30 ରନ୍ କରି ଅପରାଜିତ ଥିଲେ। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ରେ ଭାରତଠାରୁ 301 ରନ୍ରେ ଆଗୁଆ ରହିଛି। ଭାରତ ତା'ର ପ୍ରଥମ ଇନିଂସରେ 156 ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନ୍ ବୋଲର ମିଚେଲ୍ ସାଣ୍ଟନର 7 ହାସଲ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ 269 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ୟୁକ୍ରେନ୍ ଯୁଦ୍ଧ ସମେତ ବିଶ୍ୱବ୍ୟାପୀ ଦେଖାଦେଇଥିବା ଅମାନବିକ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ଭାରତ ଓ ଜର୍ମାନୀ। ପୂର୍ବ ଲଦାଖର ଡେପ୍ସାଙ୍ଗ ଓ ଡେମ୍ଚକ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କଲେ ଭାରତ ଓ ଚୀନ୍। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ସେବାକୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର। ଏବଂ ସାଇବର କ୍ଷେତ୍ରରେ ଏକ ସୁରକ୍ଷିତ ନିରନ୍ତର ସହଯୋଗ ଲାଗି ଭାରତ ଓ ଇଟାଲୀ ସହମତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।